दशम स्कंद चौवन अध्याय श्लोक 14। तथा व्यहं न शोचामि न प्रवृष्यामि करि चेत् कालेन दैव युक्तेन जानन् विद्रावितं जगत् तथाप्यहं शोचामि न प्रवृष्यामि करि चेत् कालेन दैवयुक्तेन जानन् विद्रावितं जगत् जानन् विद्रावितं जगत्
ହ୍ୱାଟ୍ସଆପ୍ ଯାଇଯିବା ଆମେ କାତକାଲିରେ
ଦେଖୁଛି
ତେର ଚନ୍ଦ୍ର ଦିଟା ଅଛି କିନ୍ତୁ ତଥାପି ମଧ୍ୟ ମୁଁ କେତେବେଳେ ଶୋକ ବା ଆନନ୍ଦ କରିନାହିଁ, କାରଣ ମୁଁ ଜାଣେ ଯେ ଜଗତ କାଳଚକ୍ରରେ ଏବଂ ଅଦୃଷ୍ଟର ପ୍ରଭାବରେ ଚାଳିତ ହୋଇଥାଏ। ହରେ କୃଷ୍ଣ ପୁସ୍ତକ କୃଷ୍ଣ ବୃନ୍ଦ ମାତୃବୃନ୍ଦ, ଆଜି ପବିତ୍ର ନିତ୍ୟାନନ୍ଦ ତ୍ରୟୋଦଶୀ ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି, ଆଜିର ତିଥିରେ ଚଉଦଶହ ଚଉବନ ମହାପ୍ରଭୁଙ୍କର ଆସିବାର 12 ବର୍ଷ ପୂର୍ବରୁ, ମହାପ୍ରଭୁ ଆସିଥିଲେ 1486 ମସିହାରେ, ତେଣୁ ତା'ର 12 ବର୍ଷ ପୂର୍ବ ହେଲେ କେତେ ହେବ, 1474। 1474ରେ ଆୟୋଜନ ତିଥିରେ ନିତ୍ୟାନନ୍ଦ ପ୍ରଭୁ ଆବିର୍ଭାବ ହୋଇଛନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ସେ ନିତ୍ୟାନନ୍ଦ ପ୍ରଭୁ ଯିଏକି ବଳରାମ ଏବଂ ଯିଏ ମଧ୍ୟ କିଏ ଲକ୍ଷ୍ମଣ ଭଗବାନ ରାମଚନ୍ଦ୍ରଙ୍କର ସାନ ଭାଇ ଥିଲେ, ସେ ବଡ଼ ଭାଇକିରି ଆସିଲେ ଭଗବାନ କୃଷ୍ଣଙ୍କର, ଏବଂ ଗୌରାଙ୍ଗ ମହାପ୍ରଭୁଙ୍କର ମଧ୍ୟ ବଡ଼ ଭାଇକିରି ଆସିଲେ, ସେଇ ଭଗବାନ ନିତ୍ୟାନନ୍ଦ ରାମ ସେଇ ଭଗବାନଙ୍କର କଥା ଏଇଠି ସବୁ ଚାଲିଛନ୍ତି। ଆଜି ତାଙ୍କ ପାଦ ପଦ୍ମରେ ପ୍ରାର୍ଥନା କରିବା, ଏଇ କଥା ପରେ ଆମେ ତାଙ୍କ କୀର୍ତ୍ତନ ହେବ ଏବଂ ପୁଣି ନିତ୍ୟାନନ୍ଦ ପ୍ରଭୁଙ୍କର କଥା କୀର୍ତ୍ତନ ହେବ। ତେଣୁ ଏଇଭଳି ଭାବରେ ଆଜି ଯେଉଁ ଉପବାସ ରହିଛି 12 ପର୍ଯ୍ୟନ୍ତ ଉପବାସ, ଆମେ ଏଇଭଳି ଭାବରେ ଉପବାସକୁ ଭୁଲିଯିବା, ଉପବାସ ରହିଛି ବୋଲି ଉପବାସର ଦୁଇଟି ଅର୍ଥ ରହିଛି, ଗୋଟିଏ ହେଉଛି ଆମେ ଫାଷ୍ଟିଂଟାକୁ ଉପବାସ ବୋଲି କହୁଛେ, ଖାଦ୍ୟ ଗ୍ରହଣ ନ କରିବାଟା, ଆଉ ଉପବାସର ପ୍ରକୃତ ଅର୍ଥ ହେଉଛି ଉପ କହିଲେ ନିକଟ, ନିକଟରେ ବାସ କରିବା, ଭଗବାନଙ୍କ ନିକଟରେ ବାସ କରିବା। ଭଗବାନ କଥା ମାନେ ଭଗବାନ ସ୍ୱୟଂ ବିଦ୍ୟମାନ ଅଛନ୍ତି, ଭଗବାନ ପାଖରେ ଆମେ ବାସ କରୁଛେ, ତେଣୁ ସେଇ ଭଗବାନଙ୍କ ଲୀଳା ଏଠି ଚାଲିଛି। ଭଗବାନ ଯେଉଁ ବିବାହ ରୁକ୍ମିଣୀଙ୍କୁ ନେଇଗଲେ, ହରଣ କରିକି ନେଇଗଲେ, ତେଣୁ ସେଇପାଇଁ ଏ ରାଜାମାନେ ସବୁ ଆସିଥିଲେ, କୃଷ୍ଣ କେମିତି ହରଣ ନ କରିବ। ଭଗବାନଙ୍କର ଯେଉଁ ପ୍ଲାନ୍ ରହିଛି ସେ ପ୍ଲାନ୍ କାର୍ଯ୍ୟ କରିବ, ଆମେ ଯେତେ ପ୍ଲାନ୍ କଲେ ମଧ୍ୟ ସେଇଟା ପ୍ଲାନ୍ କାର୍ଯ୍ୟ କରିବ ନାହିଁ। ସାରା ପୃଥିବୀର ହଜାର ହଜାର ଲକ୍ଷ ଲକ୍ଷ ରାଜା ଏବଂ ସୈନ୍ୟମାନେ ମିଶିକିରି ସବୁ ଚେଷ୍ଟା କରୁଥିଲେ କୃଷ୍ଣ ରୁକ୍ମିଣୀଙ୍କୁ କେମିତି ହରଣ ନ କରିବେ, ଶିଶୁପାଳକୁ ସେ ବିବାହ କରିବେ। ଏଇଭଳି ଭାବରେ ସବୁ ପ୍ରକାର ସାରା ପୃଥିବୀ ସାରା ଚେଷ୍ଟା ଚାଲିଥିଲା, ପ୍ଲାନ୍ ଚାଲିଥିଲା, କିନ୍ତୁ ଭଗବାନର ପ୍ଲାନ୍ ଅଲଗା ରହିଛି। ଭଗବାନ ଚାହାନ୍ତି ତାଙ୍କ ଭକ୍ତଙ୍କର ମନବାଞ୍ଛାକୁ ପୂର୍ଣ୍ଣ କରିବେ, ରୁକ୍ମିଣୀ ଦେବୀ ଚାହୁଁଥିଲେ ଭଗବାନ ବିବାହ କରିବା ପାଇଁ, ତେଣୁ ଭଗବାନ ତାଙ୍କୁ ବିବାହ ଗ୍ରହଣ କଲେ। ସାରା ପୃଥିବୀ ଏଗେନଷ୍ଟ ଗଲେ କ'ଣ ହେବ, ଭଗବାନଙ୍କ ବିରୁଦ୍ଧରେ କିଏ ଠିଆ ହେଇପାରିବ। ସେଇଭଳି ଭାବରେ ଭଗବାନଙ୍କ ଲୀଳା, ତେଣୁ ଏ ଯେଉଁ ଶିଶୁପାଳଙ୍କର ପକ୍ଷ ଯେଉଁମାନେ ଥିଲେ ରାଜାମାନେ, ତାଙ୍କ ଭିତରେ ମୁଖ୍ୟ ଥିଲେ ଶାଲୁଅ, ଦନ୍ତବକ୍ର ଇତ୍ୟାଦି, ଏବଂ ଜରାସନ୍ଧ ମଧ୍ୟ। ଜରାସନ୍ଧ ବର୍ତ୍ତମାନ ଶିଶୁପାଳଙ୍କୁ ସାନ୍ତ୍ୱନା ପ୍ରଦାନ କରୁଛନ୍ତି। ଗତ ଶ୍ଳୋକରେ ଆମେ ଗତକାଲି ଆଲୋଚନା କରୁଥିଲେ, ସୌରେହି ସପ୍ତଦଶାହଂ ବୈ ସଂଯୁଗାନି ପରାଜିତ, ସତର ଥର ସେ ପରାସ୍ତ ହୋଇଥିଲେ, କିନ୍ତୁ ତଥାପି ତ୍ରୟୋବିଂଶତି ବି ସୈନ୍ୟ, ସତର ଥର ଯେଉଁ ପରାସ୍ତ ହୋଇଥିଲେ, ଅଳ୍ପ କିଛି ସୈନ୍ୟ ନେଇକି ଯାଇକି ପରାସ୍ତ ହୋଇଥିଲେ, ତା ନୁହଁ, 23 ଅକ୍ଷୁଣୀ ସୈନ୍ୟ, ପାଖାପାଖି 50,30,100 ସୈନ୍ୟ, ଏମାନଙ୍କ ସହିତ ଯାଇକିରି ମଧ୍ୟ ସେ ପରାସ୍ତ ହୋଇଥିଲେ ସତର ଥର, କିନ୍ତୁ ଜିଜ୍ଞେ ଏକ ମହାପରମ, ଗୋଟେ ଥର ସେ ଜିତିଥିଲେ। ତେଣୁ ହାରିବା ଜିତିବା ଏସବୁ ରହିଛି ସମୟ ଅନୁସାରେ, କେତେବେଳେ ଆମେ ହାରୁଛେ କେତେବେଳେ ଜିତୁଛେ, ତେଣୁ ଏଇ ଶ୍ଳୋକରେ କୋଶ ତଥାପି ହଁ ନ ଶୋଚାନ, ମୁଁ ସତର ଥର ହାରିଥିଲି, କ'ଣ ସେଥିପାଇଁ କିଛି ସୂଚନା କରିଥିଲି, ଅବଶ୍ୟ ସେ ସୂଚନା କରୁଥିଲେ, କିନ୍ତୁ ବର୍ତ୍ତମାନ କହୁଛନ୍ତି ସୂଚନା କରୁନାହିଁ ବୋଲି, ସୂଚନା କରିକି ଚାହୁଁଥିଲେ ତପସ୍ୟା କରିବା ପାଇଁ, କିନ୍ତୁ ବିଭିନ୍ନ ଅନ୍ୟ ରାଜାମାନେ ସବୁ ଆସି କହିଲେ, ଏ ରାଜା ନା ଆପଣ କ'ଣ ତପସ୍ୟା କରିବେ, ତପସ୍ୟା ମାନେ ସେ ସାଧୁ ସନ୍ଥମାନେ ଏମାନେ ସବୁ କରିବେ, ବାବାଜୀମାନେ କରିବେ, ବ୍ରାହ୍ମଣମାନେ କରିବେ, ତମେ ଆପଣ ତ ରାଜା, ଆଉ ପୁଣି ଯୋଗାଡ଼ କରନ୍ତୁ, ସୈନ୍ୟ ଯୋଗାଡ଼ କରନ୍ତୁ, ପୁଣି ଥରେ କ'ଣ ଯୁଦ୍ଧ କରିବା, ନେକ୍ସଟ ଟାଇମ୍ ଆମେ ଜିତିଯିବା। ଏଇଭଳି ଭାବରେ ଭାଗବତ ବର୍ଣ୍ଣନା କରାଯାଇଛି ଯେ ସେମାନଙ୍କର ଯେ ତାଙ୍କର ସବୁବେଳେ ପରାଜୟ ହେଲେ ମଧ୍ୟ ସେମାନେ ଚିନ୍ତା କରନ୍ତି କ'ଣ ଯେ ପୁଣି ଥରେ ହୋପ୍ ଏଗେନଷ୍ଟ ହୋପ୍ ଯେଉଁ କୁହାଯାଏ, ହୋପ୍ ଏଗେନଷ୍ଟ ହୋପ୍ ଯେଉଁ କୁହାଯାଇଛି, ନତେ ବିଧୁ ସର୍ତ୍ତଗତି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ ଅନ୍ଧା ଯଥା ଅନ୍ଧେଇ ଉପନିୟମାନା ତେପି ସ୍ୱତନ୍ତ୍ରିଆ ମୃଦାମ୍ୟ ବଦ୍ଧା। ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି ତାଙ୍କ ପିତା ହିରଣ୍ୟକଶିପୁଙ୍କୁ, ଲୋକମାନେ କେହି ଜାଣନ୍ତି ନାହିଁ ନ ତେ ବିଧୁ ସ୍ୱାର୍ଥ କଥି ହିଁ ବିଷ୍ଣୁ, ଆମର ସ୍ୱାର୍ଥ କେଉଁଥିରେ ଅଛି। ଶିଶୁପାଳ ଚିନ୍ତା କରୁଥିଲା ମୁଁ ୟାଙ୍କୁ ବିବାହ କଲେ ମୋର ସ୍ୱାର୍ଥ ହେବ, ଏବଂ ଜରାସନ୍ଧ ଏବଂ ଅନ୍ୟ ରାଜାମାନେ ସବୁ ଚିନ୍ତା କରୁଥିଲେ ଶିଶୁପାଳଙ୍କୁ ସାହାଯ୍ୟ କଲେ ଆମେ ତାଙ୍କର ଆମର ସ୍ୱାର୍ଥ ପୂରଣ ହେବ। ଏଇଭଳି ଭାବରେ ସେମାନେ ସବୁ ଚିନ୍ତା କରୁଥିଲେ, ସତକଡ଼ା 99 ଭାଗ ଲୋକ ଏଇଭଳି ଭାବରେ ଚିନ୍ତା କରନ୍ତି, ନହେଲେ ବିଧୁ ସ୍ୱାର୍ଥ କଥି ହିଁ ବିଷ୍ଣୁ, ତାଙ୍କର ପ୍ରକୃତର ସ୍ୱାର୍ଥ କେଉଁଥିରେ ସେମାନେ ଜାଣନ୍ତି ନାହିଁ, ବିଷ୍ଣୁଙ୍କର ଶରଣରେ ଯିବା ହିଁ ସ୍ୱାର୍ଥ, ଏଇଟା ସେମାନେ ଜାଣନ୍ତି ନାହିଁ। ନହେଲେ ବିଧୁ ସ୍ୱାର୍ଥ କଥି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମହାନୀନ, ଦୁରାଶୟା ତାଙ୍କର ଆଶା ବିଫଳ ହେଲେ ମଧ୍ୟ ତଥାପି ସେମାନେ ଆଶା କରୁଛନ୍ତି ନେକ୍ସଟ ଟାଇମ୍ ଆମେ ଜିତିଯିବା। ଦୁରାଶୟା ଯେ ବହିରର୍ଥ ମହାନୀନ, କାହିଁକି ଦୁରାଶୟା ନା ବହିରର୍ଥ ମହାନୀନ, ଏ ଭୌତିକ ଜଗତରେ ସେମାନେ ଖୋଜି ବୁଲୁଛନ୍ତି ତାଙ୍କ ଆଶାକୁ ସଫଳ କରିବା ପାଇଁ, ଶାନ୍ତି ପ୍ରାପ୍ତ ହେବା ପାଇଁ, ସୁଖ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି, ବହିରର୍ଥ ମହାନୀନ, କିନ୍ତୁ ସେମାନେ ହେଉଛନ୍ତି ଅନ୍ଧା ଯଥା ଅନ୍ଧେଇ ଉପନୀୟମାନା, ଜଣେ ଅନ୍ଧ ବ୍ୟକ୍ତି ସେ ଜାଣିନାହିଁ କେଉଁପଟେ ବାଟ କେଉଁପଟେ ଯିବାକୁ ପଡ଼ିବ କ'ଣ କରିବ, କିନ୍ତୁ ଅନ୍ୟ ଅନ୍ଧମାନେ ତାର ଆଶ୍ରୟ ନେଇଛନ୍ତି, ଆମକୁ ବାଟ ଦେଖା ହେଉଛି ଅନ୍ଧା ଯଥା ଅନ୍ଧେଇ ଉପନିୟମାନା, ଯେଉଁପଟେ ଜଣେ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବତେଇଲେ କ'ଣ ହେବ, ଖାଲିରେ ପଡ଼ିବା ହିଁ ସାର ହେବ। ତେ ବି ଈଶତନ୍ତ୍ରିୟା ମୃଦାମ ନିବଦ୍ଧା, ଈଶତନ୍ତ୍ର ଭଗବାନଙ୍କର ଯେଉଁ ତନ୍ତ୍ର ରହିଛି, ଭଗବାନଙ୍କର ଯେଉଁ ରଜୁ ରହିଛି, ସତ୍ୱ ରଜ ତମ ତିନି ଗୁଣରେ ସମସ୍ତେ ବନ୍ଧା ହେଇକି ରହିଛି। ଗୁରୁଧାମ ନିବଦ୍ଧା ସମସ୍ତେ ବଦ୍ଧ ହେଇକି ରହିଛନ୍ତି, ସମସ୍ତେ ଦୃଢ଼ ଭାବରେ ବନ୍ଦୀ ହେଇକି ରହିଛନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଆମେ ବନ୍ଦୀ ବୋଲି, ସେମାନେ ଭାବନ୍ତି ଆମେ ମୁକ୍ତ ଜୀବ। ଯେମିତି ଜଣେ ପାଶ୍ଚାତ୍ୟ ଜଗତର ଜଣେ ଦାର୍ଶନିକ କହୁଥିଲେ, ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେର୍ ଇଜ୍ ଇନ୍ ଚେନ୍। ରୁଷୋ ନା କିଏ ଏଇଟା କହିଛନ୍ତି, ମ୍ୟାନ୍ ସେ କହୁଛନ୍ତି କ'ଣ ତାଙ୍କ ମତରେ ଯେ ମନୁଷ୍ୟ ଯେତେବେଳେ ଜନ୍ମ ନେଉଛି ସେ ସ୍ୱାଧୀନ ଭାବରେ ଜନ୍ମ ନେଉଛି, କିନ୍ତୁ ତାପରେ ସେ ବନ୍ଧନରେ ପଡ଼ିଯାଉଛି। କିନ୍ତୁ ବୈଦିକ ଜ୍ଞାନରେ କୁହାଯାଇଛି ମ୍ୟାନ୍ ସବୁବେଳେ ପାଇଁ ବନ୍ଧନ ହେଇକି ରହିଛନ୍ତି, ସେ ସ୍ୱାଧୀନ ଭାବରେ ଜନ୍ମ ନେଉନାହିଁ। ସ୍ୱାଧୀନ ଭାବରେ ଯଦି ଜନ୍ମ ନିଅନ୍ତା ତା'ର କିଏ ଚାହାନ୍ତା ଗୋଟେ ଦରିଦ୍ର ପରିବାରରେ ବିକଳାଙ୍ଗ ହେଇକି ଜନ୍ମ ନେବା ପାଇଁ, ସମସ୍ତେ ଚାହାନ୍ତି ଟାଟା ବିର୍ଲାଙ୍କ ପୁତ୍ର ହେବା ପାଇଁ, ହା ବହୁତ ସୁନ୍ଦର ଶରୀର ପ୍ରାପ୍ତ ହେବା ପାଇଁ, କି ବିକଳ ହେବା ପାଇଁ, ସମସ୍ତେ ଦିବ୍ୟାଙ୍ଗ ଦେବା ପାଇଁ ଚାହାନ୍ତି। ତେଣୁ ଜନ୍ମ ଯେଉଁ ହେଉଛି ଭାଗବତ ତୃତୀୟ ସ୍କନ୍ଧ ଏକତିରିଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କହିଲେ ଭଗବାନ କପିଳଦେବ ମା ଦେବଭୂତିଙ୍କୁ, ଜନ୍ମ କର୍ମଣା ଦେବ ନେତ୍ରୀଣ ଜନ୍ତୁର୍ଦ୍ଧ ଉପପତ୍ୟ ସ୍ତ୍ରିୟା ପ୍ରବିଷ୍ଟ ଉଦରମ ପୁଂସା ରେତକଣାଶ୍ରୟ। ଜନ୍ମ ଯେଉଁ ନେଉଛନ୍ତି କିଭଳି ଭାବରେ ଜନ୍ମ ନେଉଛନ୍ତି, କର୍ମଣା ଆମେ ଯେଉଁଭଳି ଭାବରେ କର୍ମ କରୁଛେ ସେଭଳି ଭାବରେ ଆମେ ଜନ୍ମ ପ୍ରାପ୍ତ ହେଉଛେ, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି କାହିଁକି ଜଣେ ଜନ୍ମ ହେଉଛି। ଭଗବତ ଗୀତାରେ ମଧ୍ୟ ସେଇଟା କହିଲେ, ତେର ଅଧ୍ୟାୟରେ ସେଇଟା କହିଲେ, ପୁରୁଷ ପ୍ରକୃତି ସ୍ତୋଇ ଭୁକ୍ତେ ପ୍ରକୃତି ଜାନ ଗୁଣା କାରଣ ଗୁଣ ସଙ୍ଘର୍ଷ ସଦସଦ୍ୟନି ଜନ୍ମସୁ। ଆମେ ଏଇ ଭୌତିକ ଜଗତରେ ଭୂତ ପ୍ରକୃତିକୁ ଉପଭୋଗ କରିବା ପାଇଁ ଚାହୁଁଛେ, ଏହି କାରଣରୁ ଆମେ ଗୋଟେ ଉଚ୍ଚ ଜନ୍ମ ପ୍ରାପ୍ତ ହେଉଛେ, ନହେଲେ ଗୋଟେ ନିଚ ଜନ୍ମ ପ୍ରାପ୍ତ ହେଉଛେ, ସଦସଦ୍ୟନି ଜନ୍ମସୁ। ତେଣୁ ଭଗବାନ ମଧ୍ୟ କପିଳଦେବ ସେକଥା କହିଲେ, କର୍ମଣା ଦୈବ ନେତ୍ରୀଣ ଆମେ ଯେଉଁ କାର୍ଯ୍ୟ କରୁଛେ ସବୁ ଦେବତାମାନେ ଦେଖୁଛନ୍ତି, ଏମିତି କିଛି ନାହିଁ ଯେ ଦେବତାମାନଙ୍କର ଅଦୃଶ୍ୟରେ ଆମେ କରିଦେଉଛେ, ଦେବତାମାନଙ୍କର ସବୁକିଛି ନିର୍ଣ୍ଣୟ ହେଇଛି। 33 କୋଟି ଦେବତା ରହିଛନ୍ତି ଭଗବାନଙ୍କର ଇଏରେ ପେରୋଲରେ ରହିଛନ୍ତି, ବହୁତ ଦରମା ପାଉଛନ୍ତି ସେମାନେ, ଆମେ ଯେଉଁ ଦରମା ପାଉଛୁ ସବୁଠାରୁ ଭାରତବର୍ଷ ହେଉ ବା ଆମେରିକା ପାଶ୍ଚାତ୍ୟ ଜଗତରେ ବହୁତ ଦରମା ସେମାନେ ପାଆନ୍ତି ବୋଲି ଭାବ ଚିନ୍ତା କରୁଛନ୍ତି, କିନ୍ତୁ ଦେବତାମାନଙ୍କର ସାଲାରୀ ବିଷୟରେ ସେମାନଙ୍କର ଧାରଣା ନାହିଁ, କେତେ ସାଲାରୀ ସେମାନେ ପାଆନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ତେତନ୍ ଭୁକ୍ତ ସ୍ୱର୍ଗ ଲୋକଙ୍କ ବିଶାଳମ କିଣେ ପୁନିଏ ମର୍ତ୍ତ ଲୋକଙ୍କୁ ବିଶନ୍ତି, ତାଙ୍କର ଯେଉଁ ପେ ସ୍କେଲ୍ ରହିଛି ବହୁତ ବିରାଟ ବଡ଼ ପେ ସ୍କେଲ୍, ତେତନ୍ ଭୁକ୍ତ ସ୍ୱର୍ଗ ଲୋକ ବିଶାଳ ବୋଲି କୁହାଯାଇଛି, ବହୁତ ପ୍ରକାର ଉପଭୋଗ ସେଠି ରହିଛି, ଯାହା ଚାହିଁବେ ତାହା ସେ ପାଇଯିବେ ଦେବତାମାନଙ୍କର। ଏଭଳି ଭଗବାନ ସେମାନେ ଇଏ କରୁନାହାନ୍ତି, ଷ୍ଟ୍ରାଇକ୍ କରୁନାହାନ୍ତି ଆମର ଦରମା ବଢ଼ାଅ ବୋଲି, ଏଭଳି ଭାବରେ ସବୁ ରହିଛି ତାଙ୍କର, ଏତେ ବିଶାଳ ରହିଛି, ବିଶାଳ ଉପଭୋଗ ରହିଛି ସବୁ ଦିଆଯାଇଛି ତାଙ୍କ ପାଇଁ ଉପଭୋଗ, ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ 33 କୋଟି ଦେବତା ଭଗବାନଙ୍କ ସେବାରେ ଲାଗିକି ରହିଛନ୍ତି, 33 କୋଟି ଦେବତା ରହିଛନ୍ତି ସବୁ ଭଗବାନଙ୍କ ସେବା କରୁଛନ୍ତି। ତେଣୁ ଯିଏ ଯାହା କରୁଛି ତାକୁ ଭଗବାନ ଦେବତାମାନେ ସବୁ ଦେଖୁଛନ୍ତି, ନିରୀକ୍ଷଣ କରୁଛନ୍ତି, ବହୁତ ସାକ୍ଷୀ ସବୁ ରହିଛନ୍ତି। ଭାଗବତ ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟରେ ଯମରାଜ ଦୂତମାନେ କହୁଛନ୍ତି, ଏମାନେ ସବୁ ସାକ୍ଷୀ ରହିଛନ୍ତି। କିଏ ସବୁ ସାକ୍ଷୀ, ଯିଏ ଯେଉଁ ଆମେ କାର୍ଯ୍ୟ କରୁଛେ କେମିତି ଜାଣିଛେ, ଯଦି ପ୍ରଭୁପାଦ ମହାରାଜ ପଢ଼ୁଥିଲେ ସ୍କଟିଶ କଲେଜରେ ସେତେବେଳେ ଯେଉଁ ଖ୍ରୀଷ୍ଟିଆନ ଲେକ୍ଚରର୍ ସବୁ ଥିଲେ ସେମାନେ ତାଙ୍କର ଧର୍ମରେ ସେ କହୁଛନ୍ତି କେହି ସାକ୍ଷୀ କେହି ନାହାନ୍ତି, ଆମେ ଯାହା କଲେ ତାର ସାକ୍ଷୀ କିଏ, ପୂର୍ବ ଜନ୍ମରେ ଆମେ କାର୍ଯ୍ୟ କଲେ ତାର ସାକ୍ଷୀ କିଏ ଅଛନ୍ତି, ନା ଯେଉଁ ଆମେ ଭୋଗ କରୁଛେ ପାପ ପୂର୍ବ ଫଳ ବା ପୁଣ୍ୟକର୍ମ ଫଳ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମାନଙ୍କୁ କି ତାର ଜଣେ ସାକ୍ଷୀ ଦରକାର, ବିଚାର ପ୍ରତି ଜଣେ ଦେବେ ବିଚାର ଦେବେ ତା ପୂର୍ବରୁ ସେ ସାକ୍ଷୀ କି ସାକ୍ଷୀ ପ୍ରମାଣ ନେବେ, ସେ କିଏ ସାକ୍ଷୀ ଅଛି, ଯେଉଁ ପ୍ରଭୁପାଦ ମହାରାଜ ହଁ ସବୁ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଧାରେ ସବୁ ଗୋଟେ ଅଛନ୍ତି, କିଏ କିଏ ସବୁ ସାକ୍ଷୀ ଅଛନ୍ତି, ପ୍ରଭୁପାଦ ମହାରାଜ ସେଇଟା କହିଲେ ନା ଅଛନ୍ତି, ସବୁ ସାକ୍ଷୀ ଅଛନ୍ତି, ସେମାନେ ଗ୍ରହଣ କରୁନଥିଲେ, ପ୍ରଭୁପାଦ ଲୀଳାମୃତରେ ସେ ବର୍ଣ୍ଣନା କରାଯାଇଛି। କିଏ କିଏ ସବୁ ସାକ୍ଷୀ ରହିଛନ୍ତି ନା, ସୂର୍ଯ୍ୟ ପ୍ରଥମେ ହେଲେ ସୂର୍ଯ୍ୟ ଦେବତା, ଦିବସରେ ସୂର୍ଯ୍ୟ ଦେବତା ସବୁଠି ରହିଛନ୍ତି, ସୂର୍ଯ୍ୟ ଦେବତା ଦେଖୁଛନ୍ତି କିଏ କ'ଣ କଲେ ସୂର୍ଯ୍ୟ। ତାପରେ ଅଗ୍ନି, ତାପରେ ଖଙ୍ଗ, ଖଙ୍ଗ କହିଲେ ଆକାଶ, ଆକାଶ ସବୁଠାରେ ଅଛନ୍ତି। ମରୁଦ, ମରୁଦେବ, ମରୁଦ କହିଲେ ବାୟୁ, ବାୟୁ ଦେବତା ରହିଛନ୍ତି। ସୋମ, ରାତ୍ରିରେ ଚନ୍ଦ୍ର ରହିଛନ୍ତି, ସନ୍ଧ୍ୟା କାଳରେ ସନ୍ଧ୍ୟା ରହିଛନ୍ତି। ଅୟନ, ଦିଶ, ଅୟନ କହିଲେ ଦିବସ କାଳରେ ଦିବର ଯେଉଁ ଅଧିଷ୍ଠାତା ଦେବ ସେ ରହିଛନ୍ତି। ଏବଂ ଦଶ ଦିଗ ରହିଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଇତ୍ୟାଦି ହେଇକରି ଦଶ ଦିଗ ରହିଛି, ଦଶ ଦିଗ ଦିଗପାଳ ସବୁ ରହିଛନ୍ତି। ଏବଂ କମ୍, କମ୍ କହିଲେ ଜଳ, ଜଳ ରହିଛନ୍ତି, ଜଳରେ ଯିଏ କଲା ଜୀବନରେ ସବୁ ଜଳ ଦେବତା ଦେଖୁଛନ୍ତି, ବରୁଣ ଦେବତା। କୁ, କୁ କହିଲେ ଭୂମି, ଭୂମିରେ ଭୂମି ଦେବତା ରହିଛନ୍ତି। ଏବଂ ସ୍ୱୟଂ ଧର୍ମ, ଧର୍ମରାଜ କେହି କିଏ ନ ପାଇଲେ ମଧ୍ୟ ଧର୍ମରାଜ ସବୁ ଜାଣନ୍ତି, ତାଙ୍କ ପାଖରେ ଏଭଳି କମ୍ପ୍ୟୁଟର ରହିଛି କିଏ କ'ଣ କରୁଛି। ସ୍ୱୟଂ ଧର୍ମ ଇତି ହେତେ ଦୟସ୍ୟ ସାକ୍ଷୀଣ, ଏମାନେ ସବୁ ସାକ୍ଷୀ ରହିଛନ୍ତି। ଯମଦୂତମାନେ କହୁଛନ୍ତି ବିଷ୍ଣୁ ଦୂତଙ୍କୁ, ଏ ବଜାମଳେ ଯେଉଁ କାର୍ଯ୍ୟ କରୁଛି ସବୁ କିଛି ସାକ୍ଷୀ ରହିଛନ୍ତି। ଗୋଟେ ଥରେ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରିବା ପାଇଁ ତାଙ୍କ ଶିଷ୍ୟମାନଙ୍କୁ, ବିଶେଷ ଭାବରେ ପାଣ୍ଡବମାନଙ୍କ ମୁଖ୍ୟ ହେଉଛନ୍ତି ଯୁଧିଷ୍ଠିର ମହାରାଜ, କୌରବମାନଙ୍କ ମୁଖ୍ୟ ହେଉଛନ୍ତି ଦୁର୍ଯ୍ୟୋଧନ, ତାଙ୍କୁ ପଠାଇଲେ, ଗୋଟେ ପକ୍ଷୀ ଦେଇକି ପଠାଇଲେ, କହିଲେ କେହି ଦେଖିପାରିବ ନାହିଁ, ତୁମେ ତାକୁ ମାରିକିରି ଆଣିବ। ଦୁର୍ଯ୍ୟୋଧନ ଗଲେ ଏବଂ ସାଙ୍ଗେ ସାଙ୍ଗେ ପଳାଇ ଆସିଲେ, ମାରିଦେଲେ, ଘୁମଳା ପଳାଇ ଆସିଲେ, କିନ୍ତୁ ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି। ଦୁର୍ଯ୍ୟୋଧନକୁ ପଚାରିଲେ ଯେତେବେଳେ ଦ୍ରୋଣାଚାର୍ଯ୍ୟ, ସେ କହିଲେ କ'ଣ କେମିତି କ'ଣ ନା, କେହି ମୁଁ ଗୋଟେ ଅନ୍ଧାର ଘରକୁ ପଶିଗଲି, ଆଉ ଗୋଟେ ଘୋଡ଼ି ହେଇ ପଡ଼ିକି ତା ଭିତରେ ପଡ଼ିଥିଲି, ତାକୁ କେହି ଦେଖିପାରିଲେ ନାହିଁ। ଆଉ ଯୁଧିଷ୍ଠିର ମହାରାଜ ବହୁତ ସମୟ ପରେ ଫେରିଲେ, ପୁଣି ମନ ଦୁଃଖରେ ଫେରିଲେ। ଯୁଧିଷ୍ଠିର ମହାରାଜ ଯେତେବେଳେ ପଚରା ଗଲେ, ନା ମୁଁ ଯେଉଁଠି ଦେଖୁଛି କିଏ ନା କିଛି ଦେଖୁଛନ୍ତି, ଧର୍ମରାଜ ସିଏ ସ୍ୱୟଂ ଧର୍ମ ସବୁ ଦେଖୁଛନ୍ତି, ଏଇଭଳି ଭାବରେ ସବୁ ସାକ୍ଷୀ ରହିଛନ୍ତି। କିଏ କ'ଣ କଲେ, କର୍ମଣା ଦୈବ ନେତ୍ରଣ ଜନ୍ତୁ ଦେହ ପ୍ରତ୍ୟୟ, ସେହି ଅନୁସାରେ ସେ ଶରୀର ପ୍ରାପ୍ତ ହେଉଛି, ଜନ୍ତୁ ଦେହ ପ୍ରତ୍ୟୟ ସ୍ତ୍ରୀ ପ୍ରବିଷ୍ଟ ଉଦରମ ପୁଂସରେ ଏତେ କ'ଣ ଆଶ୍ରୟ, ତେଣୁ ପିତାଙ୍କର ରେତକୁ ଆଶ୍ରୟ କରିକିରି, ବୀର୍ଯ୍ୟକୁ ଆଶ୍ରୟ କରି ସେ ମାଆଙ୍କର ଗର୍ଭକୁ ଆସୁଛନ୍ତି। ଏଇଭଳି ଭାବରେ ସବୁ ନିୟନ୍ତ୍ରିତ ହେଇକି ରହୁଛି, ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଇକି ରହୁଛନ୍ତି। ଏମିତି ଈଶ୍ୱର ପରମ କୃଷ୍ଣ, ମୁଁ ଗତକାଲି କହୁଥିଲେ, ପରମ ନିୟନ୍ତ୍ରଣକାରୀ, ଏମିତି କିଛି ନାହିଁ ଜଣେ ଭଗବାନ ନିୟନ୍ତ୍ରଣର ବାହାରେ ହେଇଯିବ, ଭଗବାନ ବ୍ୟବସ୍ଥାରେ ସବୁ ହେଉଛି। ତେଣୁ ଏଇଟା ଲୋକମାନେ ଜାଣନ୍ତି ନାହିଁ, ସେମାନେ ଭାବନ୍ତି କ'ଣ ପ୍ରକୃତି ଦ୍ୱାରା ଏସବୁ ହେଉଛି, ଏଭଳି ଭାବରେ ସେମାନେ ଚିନ୍ତା କରନ୍ତି। କିନ୍ତୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ସବୁକିଛି ଭଗବାନଙ୍କ ଅଧୀନରେ ସବୁ ଚାଲିଛି। ତବ ଇଚ୍ଛା ମୋତେ ଶିବ କରେଣ ସଂଘା, ତବ ଇଚ୍ଛା ମୋତେ ବ୍ରହ୍ମା ମାୟା ସୂର୍ଯ୍ୟ କାରାଗାର, ସେସବୁ ହୋଇଛି ଦେବସୁମନ ଠାକୁର ରଚନା କରିଛନ୍ତି। ଭଗବାନଙ୍କ ଇଚ୍ଛାରେ ସବୁକିଛି ହବ, କ'ଣ ସେ ଗୀତ, ତୁମି ସର୍ବେ ସର୍ବେଶ୍ୱର ବ୍ରଜେନ୍ଦ୍ର କୁମାର। किंतु जो मैंने अश्रुत स्वभाव संपन्न व्यक्ति जो मैंने दुष्कृति न जो मैंने मूर्ख जो मैंने नराधम जो मैंने माया अकृत ज्ञान एम सब भावुंट सब मन मन हो जाऊँ नेचर नेचर द्वारा प्रकृति द्वारा हो प्रकृति से जानपरती ना तेणु ये जो जड़े कि भाव में जयलाभ कराजय कर सब कर्मफल अनुसार जन भोग कर तेणु जरासंधर ये ज्ञान था तेणु से हारी जीति बर्तमान कौन तथापि अहम न शोचामि बर्तमान कौन सूचना कर सूचना करूचना कर तथापि अहम न शोचामि न प्रहुषामि करी जदि हारीगले मुझे सूचना करी कि जीतीगले बहुत आनंद प्राप्त हो नी न प्रहुषामि करी कालीन दैवजुक्त न कहीं से जानते ये अवश्य से विष्णु उपासक थे जरासंध विषय वर्णना कर विष्णु उपासक थे कृष्ण किंतु विष्णु उपासक था कृष्ण को मान नगवान बोली तेणु चैतन्य चरितामृत कह जो मैंने महाप्रभु भगवान कृष्ण को ग्रहण कर चैतन्य महाप्रभु ग्रहण करना से भाव दैत्य असुर एवं चैतन्य महाप्रभु मानिक नित्यानंद प्रभु न मानले से गोटे असुर प्रवृत्ति जो वृंदावन दास ठाकुर वर्णना कर वृंदावन दास ठाकुर जो रचना कर चैतन्य भागवत नित्यानंद प्रभु भाव से भाव से नित्यानंद प्रभु लीला को विस्तार भाव वर्णना कले आ चैतन्य महाप्रभु लीला को भूलीगले जापर कृष्णदास कविराज गोस्वामी कृष्णदास कविराज गोस्वामी जोबले से थिले, बड़ भाई गौरांग महाप्रभु भक्त थिले, किंतु गौरांग महाप्रभु भक्त थिले, गोटे थर तर गोटे पूजा करुले से समय जड़े पूजा डाकि गौरांग महाप्रभु उपास करते नित्यानंद प्रभु को ग्रहण कर ना से कौन है से घटनाटा ना यही भाव नित्यानंद प्रभु कत अच्छा नित्यानंद प्रभु भगवान बोली ग्रहण करती ना एक देखिकी कृष्णदास कविराज गोस्वामी मन बड़ दुख है तेणु से दिन रात स्वप्न देखिले नित्यानंद प्रभु स्वप्न देले तुम्हें जाओ वृंदावन को जाओ हाँ चैतन्य चरितामृत कृष्णदास कविराज गोस्वामी से वर्णना कर तेणु से यहाँ वर्णना कर वृंदावन को आसली वृंदावन को आसिक नित्यानंद प्रभु कृपा नित्यानंद प्रभु कृपा यही भाव आज आम चल नित्यानंद प्रभु कृपा तेणु ये नित्यानंद नाचे रे नाचे रे
Oh,
ତେଣୁ ଏଠି ସେ କହୁଛନ୍ତି ତଥାପି ନ ସୋଚାମି ନ ପ୍ରଭୁ ସ୍ୱାମୀ କରିଛି ଦୁଃଖ ଆସିଲେ ଦୁଃଖେଶ୍ୱ ବିଘ୍ନ ମନା ସୁଖେଶ୍ୱ ବିଗତ ସୁଖ ଭିତରାଗ ଭୟ ପ୍ରଦର୍ଶିତ ଧୀ ମୁନି ଯାହାର ବୁଦ୍ଧି ସ୍ଥିର ହେଇଛି ପ୍ରଜ୍ଞାବାଦ, ପ୍ରଜ୍ଞାବାଦ ଯେଉଁମାନେ ପ୍ରକୃତି ବୁଦ୍ଧିମାନ ବ୍ୟକ୍ତି ତାଙ୍କର ଏହିଭଳି ଭାବେ ବ୍ୟବହାର, ଦୁଃଖରେ ବିବ୍ରତ ହେବେ ନାହିଁ। ଆମେ ସବୁ ଦୁଃଖ ଆସିଲେ ବିବ୍ରତ ହେଇଯାଉଛେ, କିନ୍ତୁ ଦୁଃଖ ଆସିଲେ ଯଦି ଜଣେ ଅନୁଦ୍ବିଘ୍ନ ମନା, ବିଘ୍ନ ହେବ ନାହିଁ, ଉଦ୍ବିଘ୍ନ ହେବ ନାହିଁ। ଯେମିତି ଆମେ ଦେଖିବା ଯେଉଁମାନେ ସ୍ଥିତଧି, ଏଭଳି ସ୍ଥିତଧି ହେବା ଏତେ ସହଜ ଜିନିଷ ନୁହଁ, କହିଦେବାଟା ସହଜ। ଆମେ କହିବା ଭାଗବତରେ ସବୁ ବର୍ଣ୍ଣନା ସବୁ ରହିଛନ୍ତି, ଯେମିତି ଜଡ଼ଭରତ, ଜଡ଼ଭରତ ଭଳି ରହିଥିଲେ, ସେ ଜଡ଼ ଭଳି ସବୁ ଭାବୁଥିଲେ ଜଡ଼ ବ୍ୟକ୍ତିଟେ, କିନ୍ତୁ ତାଙ୍କୁ ଯେତେବେଳେ ସର୍ଦ୍ଦାରମାନେ ନେଇଗଲେ, ଚୋର ସର୍ଦ୍ଦାରମାନେ ନେଇଗଲେ ବଳି ପକାଇବା ପାଇଁ, ତାଙ୍କ ସର୍ଦ୍ଦାର ଯେ ସେ ଗୋଟେ ସନ୍ତାନ ପାଇବା ପାଇଁ କ'ଣ ଯେଉଁ ରହିଛନ୍ତି ଭଦ୍ରକାଳୀ, ଭଦ୍ରକାଳୀଙ୍କୁ ବଳି ଦେବା ପାଇଁ ଜଣଙ୍କୁ ଆଣିଥିଲେ ବଳି ଦେବା ପାଇଁ, କିନ୍ତୁ ସେ କୌଣସି କାରଣରୁ ପଳାଇଗଲେ। ପଳାଇଗଲେ ଯେତେବେଳେ ଚୋର ସର୍ଦ୍ଦାରଙ୍କର କ୍ରୋଧ ହେବ ବୋଲି ଜାଣିକରି ତାଙ୍କର ଯେଉଁ ଆସିଷ୍ଟାଣ୍ଟ ମାନେ ସବୁ ଥିଲେ କୁଆଡ଼େ ଚାରିଆଡ଼େ ଖୋଜିଲେ ଆଉ ଜଣେ ବଳି ପାଇବା ପାଇଁ ରାତାରାତି ସାଙ୍ଗେ ସାଙ୍ଗେ। ସେହି ସମୟରେ ପଞ୍ଚମତମ ଭାଗବତ ବର୍ଣ୍ଣନା କରାଯାଇଛି, ଏ ଭରତ ମହାରାଜ, ଏ ସ୍ୱୟଂ ଭରତ ଥିଲେ। ଭରତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଯାହାଙ୍କ ନାମ ଅନୁସାରେ ଆମର ଦେଶ ନାମ ହେଉଛି ଭରତବର୍ଷ, ଭାରତବର୍ଷ। ସେ ଜଡ଼ଭରତ ଲୀଳା କରୁଛନ୍ତି, ଜଡ଼ ଭଳି ରହିଛନ୍ତି, ସବୁ ଦେଖୁଛନ୍ତି, ସବୁ ଶୁଣୁଛନ୍ତି, ସବୁ ଜାଣୁଛନ୍ତି, କିନ୍ତୁ କିଛି ନ ଜାଣିଲା ବେଳେ କହୁଛନ୍ତି ରହୁଛନ୍ତି। ଏଇଭଳି ଭାବରେ ଏ ଦେଖିଲେ ଏ ଯେଉଁ ବ୍ୟକ୍ତି ବହୁତ ସୁନ୍ଦର ବ୍ୟକ୍ତି ରହିଛି, ବଡ଼ ବଢ଼ିଆ ଡୋଲ ଡାଲ ହୋଇକି ରହିଛି, ଶରୀର ବହୁ ହୃଷ୍ଟପୃଷ୍ଟ ହୋଇ ରହିଛି, ବହୁତ ମାସ ହେବ ମାନେ ଖାଇବେ ସେମାନେ, ଚିନ୍ତା କରି ବହୁତ ଆନନ୍ଦରେ ଖୁସିରେ ନେଇଗଲେ ତାଙ୍କୁ, ବହୁତ ଆନନ୍ଦ ହୋଇଗଲା ତାଙ୍କର। ନେଇକିରି ଭଦ୍ରକାଳୀ ମନ୍ଦିରରେ ଯେତେବେଳେ ପୂଜାପୂଜି କଲେ, ତାଙ୍କର ଯିଏ ରହିଛନ୍ତି ପୂଜାହାରୀ, ସେ ପୂଜାପୂଜି ତାଙ୍କୁ କରିଲେ, ବହୁତ ନୂତନ ବସ୍ତ୍ର ପରିଧାନ କରାଇଲେ, ତାଙ୍କୁ ବହୁତ ସୁନ୍ଦର ଖାଦ୍ୟ ଦେଲେ, ସେସବୁ ଖାଇଲେ। ଜାଣିଛନ୍ତି ମୋତେ ହତ୍ୟା କରିବେ ବୋଲି ନେଉଛନ୍ତି, କିନ୍ତୁ କିଛି ଚିନ୍ତା ନାହିଁ, କି ଭଗବାନ ପ୍ରାର୍ଥନା କରି ବହୁ ମୋତେ ରକ୍ଷା କର, ଭଗବାନ ପ୍ରାର୍ଥନା କରୁନାହାନ୍ତି। ଏବଂ ଏଇଭଳି ଭାବରେ ନେଇକିରି ଭଦ୍ରକାଳୀଙ୍କ ସାମ୍ନାରେ ଯେତେବେଳେ ତାଙ୍କୁ ରଖିକିରି 1, 2, 3 କହିକିରି ଖଣ୍ଡାରେ ମାରିବା ପାଇଁ ବସିଛନ୍ତି ଚୋଟ, ଗୋଟିଏ ସେକେଣ୍ଡ ଏପଟ ସେପଟ ହେଇଥିଲେ ତାଙ୍କର କ'ଣ ମସ୍ତକ ଚାଲିଯାଇଥାନ୍ତା, କିନ୍ତୁ ସାଙ୍ଗେ ସାଙ୍ଗେ ଭଦ୍ରକାଳୀ ସେଠୁ ପ୍ରକଟ ହେଲେ, ମୂର୍ତ୍ତିରୁ ପ୍ରକଟ ହେଲେ। ସେ 3 କହିକି ମାରିଲା ବେଳକୁ ସେ ସମୟରେ ପ୍ରକଟ ହେଇକିରି ସେ ସାଙ୍ଗେ ସାଙ୍ଗେ ତା ହାତରୁ ନେଇଗଲେ, ସେ ଖଣ୍ଡାକୁ ଖଣ୍ଡାକୁ ନେଇକି ସାଙ୍ଗେ ସାଙ୍ଗେ ତାକୁ ହତ୍ୟା କଲେ, ସେ ପୂଜାରୀକୁ ହତ୍ୟା କଲେ, ପୂଜାରୀକୁ ହତ୍ୟା କଲେ। ଏବଂ ସେଇଭଳି ଭାବରେ ଯେତେ ସବୁ ଥିଲେ ସବୁ ହତ୍ୟା କରିବାକୁ ଆରମ୍ଭ କଲେ। ଆଉ ତାଙ୍କର ଚଣ୍ଡୀ ଚାମୁଣ୍ଡା ମାନେ ସବୁ ଥିଲେ, ସେ ମନ୍ଦିର ଚାରିପଟେ ଖେଳିଗଲେ, ଯେଉଁ ବାଟ ରହିଯିବା ପାଇଁ ଚାରିପଟେ ବନ୍ଦ କରିଦେଲେ, 2 ଅନ୍ତତଃ 2 ବାଟ ଥିବ, 2 ଜଗିଦେଲେ, ଏବଂ ତାଙ୍କୁ ସବୁ ମସ୍ତକୁ ଛେଦନ କରିକିରି ସେଇ ରକ୍ତକୁ ସେ ପାନ କରେ, ସେମାନେ ରକ୍ତକୁ ପାନ କଲେ, ଏ ମୁଣ୍ଡକୁ ରହି ଫୁଟବଲ ଭଳିଆ ଖେଳିବା ଆରମ୍ଭ କଲେ। ତେଣୁ ଏଠି କହିଲେ ଜଡ଼ଘର ଭଗବାନ ପ୍ରାର୍ଥନା କରିନାହାନ୍ତି ପ୍ରଭୁ ମୋତେ ରକ୍ଷା କରନ୍ତୁ ବୋଲି, କିନ୍ତୁ ଯଦି ସେ ହତ୍ୟା କରିଦେଇଥାନ୍ତେ ତାହେଲେ ଦେବୀଙ୍କ ଉପରେ ଅପରାଧ ହେଇଯାଇଥାନ୍ତା। ଭଗବାନଙ୍କର ଭକ୍ତ, ଭଗବାନ କହିଲେ ନା ନମେ ଭକ୍ତ ପ୍ରଣଶତି, ଭଗବତ ଗୀତାରେ ଏତେ ଜ୍ଞାନ ଦେଲେ, କିନ୍ତୁ ଏଇ କଥାଟିକୁ କହିବା ପାଇଁ ନିଜେ କହିଲେ ନାହିଁ, କୁନ୍ତେୟ ପ୍ରତି ଜାଣି ଏ କୁନ୍ତି ପୁତ୍ର ତମେ ଘୋଷଣା କର, କାହିଁକି ନା ଭଗବାନଙ୍କର ଯେତେବେଳେ ଦରକାର ପଡ଼େ କେତେବେଳେ ତାଙ୍କର ଆଜ୍ଞା କଥାକୁ ଭଙ୍ଗ କରିଦିଅନ୍ତି, ପ୍ରତିଜ୍ଞା ଭଙ୍ଗ ହେଇଯାଏ, କିନ୍ତୁ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞା କେବେ ଭଙ୍ଗ ହେବ ନାହିଁ। ତେଣୁ ସେ କହିଲେ କୁନ୍ତେୟ ପ୍ରତି ଜାଣି ନମେ ଭକ୍ତ ପ୍ରଣଶତି, ହେ କୁନ୍ତି ପୁତ୍ର ତମେ ପ୍ରତିଜ୍ଞା କର, ନିଶ୍ଚିନ୍ତ ଭାବରେ ପ୍ରତିଜ୍ଞା କର, ହି ନିଶ୍ଚିନ୍ତ ଭାବରେ ଭଗବାନଙ୍କର ଭକ୍ତର କେବେ ବିନାଶ ହେବ ନାହିଁ। ଏଇଭଳି ଭାବରେ ଅନେକ ଉଦାହରଣ ରହିଛି, ସ୍ଥିତପ୍ରଜ୍ଞ ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜଙ୍କୁ ତାଙ୍କୁ ଯେତେବେଳେ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିଥିଲେ, ହିରଣ୍ୟକଶିପୁ ସପ୍ତମସ୍କନ୍ଧ ପଞ୍ଚମଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବହୁତ ପ୍ରକାର ଚେଷ୍ଟା କରୁଥିଲେ, କିନ୍ତୁ ସେ ଭଗବାନ ପ୍ରାର୍ଥନା କରୁଥିଲେ, କିନ୍ତୁ ଭଗବାନ ତାକୁ ରକ୍ଷା କରୁଥିଲେ। ଏଇଭଳି ଭାବରେ ଦୁଃଖରେ ଯେଉଁମାନେ ଚିତ୍ତପ୍ରଜ୍ଞା ଦୁଃଖେ ସୁ ଅନତି ବିଘ୍ନ ମନା, ସେମାନେ ବିଘ୍ନ ଉଦ୍ବିଘ୍ନ ହେବେ ନାହିଁ। ଏବଂ ସୁଖ ଆସିଲେ ବିଗତ ସୃହ, ଆମର ଜଣେ ଯଦି ଗୋଟେ ଛକା ମାରିଦେଲେ ସାଙ୍ଗେ ସାଙ୍ଗେ ଡେଇଁବେ ସମସ୍ତେ, କ'ଣ ଜିତିଗଲେ ଟେନିସ୍ରେ ଜିତିଗଲା ମାନେ ସାଙ୍ଗେ ସାଙ୍ଗେ ହାତ ଉପରେ କରି ଡେଇଁ ପକେଇକିରି, ଇଏ ହେଉଛି ବିଗତ ସୃହ, ଏମାନେ ସୃହ ବହୁତ ଆନନ୍ଦରେ ଆହ୍ଲାଦିତ ହେଇଯିବେ ସେମାନେ। ତେଣୁ ଦୁଃଖ ଆସିଲେ ସେଇଭଳି ଭାବରେ ହେବ, उद्विग्न हेल्थ से किंतु जो मैंने स्थित प्रज्ञ व्यक्ति से दुखे उद्विग्न हे ना कि सुखे विगत सुख हे ना से स्थित व्यक्ति तेणु जरासंध से भाव में कहते मु न सोचामी मुचना करी कि जीतीगला जीतीगले प्रभु स्वाम गोटे थर जीति तेणु मु आनंद आनंदित हो नी काले न दैवजुक्तेन कारण से जानते ये काल द्वारा सब हूँ समय समय बड़ बड़ बा काले न दैवजुक्तेन दैवजुक्तेन कहले देवता रही देवता दैवजुक्तेन काल इंडिपेंडेंट नुह काल हूँ भगवान निर्देश काल कार्य कर भगवगीत भगवान कहले कौन कालस्मी लोकक्षय प्रभुत लोकान समाह प्रभुत ऋचे पीतम न भविष्य सर्वे जे अवस्था प्रमुख धातराष्ट्र जो विश्वरूप देखिले अर्जुन मध्य भय करे देह थरिया आरंभ कला प्रभु किए आप जापर ना आप किए भगवान कह मुझे काल कालस्मी लोकक्षय प्रभुत लोक मान क्षय करने प्रवृत्ति प्रवृत्त हो लोकान समाप्ति प्रभुत ये सब लोक मैंने जो अठर अक्षिणी सैन्य आम सब हत्या करने आस रीते विद्वान भविष्य सर्वे तुम पांडव पांच जन छाड़दे आ समस्त कहीं बची पारे ना समस्त को मुझे हत्या करी रीते विद्वान भविष्य जे अवस्था प्रमुख धातराष्ट्र ये विशेष भाव में धृतराष्ट्र सैन्य मान भर जी रही प्रमुख समस्त को हत्या करी भगवान ये काल हूँ भगवान कालचक्रटा भगवान भक्तों पर न था कालचक्रटा जो भगवान शरण जीवे ना कालचक्र आसवे मृत्यु सर्वहर साहम मृत्यु रूप से भगवान अंतिम काल रूप से आस सबकि हरण करनी कि जो मैंने भगवान भक्त ये कपिलदेव से क्या कही कपिलदेव से क्या कही तृतीय सन्द पचीस अध्याय जो मैंने भगवान भक्त काल काल अख्तियार करे ना शोक कौन ना कौन न करीचे मत्परा शांत रूपे न क्षयती नो मे निमिषा लड़ीयती जैसा महान प्रिय आत्मा सुताश्च सखा गुरु श्रुद दैवनिष्ठ कहते न करीचित मत्परा शांत रूपे माँ को संबोधन कर शांत रूपे बोलिकी जो मैंने मत्परा जो मैंने भगवान भक्त केवेले न क्षयती किसी क्षय हम ना नोमे अनिमिषा लेडी हेती कहले जो कालचक्र केत कौन तार चक्षु पलक पड़ जाए ना सब सजाग रही था सी तार जो समय समय आसीज से समय तार चल जीव गोटे थर गोटे कौन है गरुड़ जी गोटे मीटिंग होता भगवान मीटिंग जहाँ एक्जाक्ट मन पड़े गरुड़ सब रही जमराज मैं आसिकी जमराज देख ली गोटे पक्षी से बस पक्षी से बस तेणु जमराज देखिले अरे यार तो अमुक जगार मृत्यु हबार था आने ये बस जमराज चिंता करके भितर गले मीटिंग आरंभ हो मीटिंग पड़ेगले हाँ से जो पक्षी देखला जमराज तक लक्ष्य कर भय कर समय आसीगला काल आसीगला चिंता कर भय कर गरुड़ आसीगले गरुड़ आसिले गरुड़ देखी से प्रार्थना कला प्रभु जमराज देखिकी भाव लक्ष्य कले मत भय कर भय लगुच किसी चिंता ना कि गरुड़ तक नहींगले बहुत जो जन दूर को नहींगले रखीदे गोटे जगार से मृत्यु हबार था तेणु से समय आसीगला तो से मृत्यु है अमुक जगार अमुक समय अमुक मुहूर्त यही भाव में जो मृत्यु हम निर्दित निर्धारित रही तेणु गरुड़ सब व्यवस्था करदे जमराज चिंता करा हम एत दूर रही तेणु सबकि भगवान निर्देश रोच किंतु जो मैंने भगवान भक्त प्रति से लेडी हेती सब कालचक्र पकड़े न था चीज जगत में काल प्रभाव न था कहते एकात्मता में श्रुति के कौन से जे नियमित भगवत प्रसाद कौटा जैसा महान प्रिय आत्मा सुदस्य कहा पाखे कालचक्र कार्य करे ना जहाँ जैसा महम प्रिय मु जहाँ प्रिय बा आत्मा बा सुत कि कौ समुद्र भगवान सहित संबंधित रही सखा के गुरु के सुहृद के दैव के इष्ट यही भाव भगवान जवान भक्त प्रति ये काल न था काल प्रभाव न था चीज जगत काल प्रभाव न था जो कहगला नही दत्ता भी समय तांकर गोटे समय केवल से नष्ट हुए ना सब नित्य वर्तमान काल यटा को आम बुझीपर ना कहीं आम रही कौन अतीत वर्तमान रही अतीत वर्तमान रही तेणु आम चिंता करें कि सब वर्तमान रेणु चित जगत हूँ अद्वैय जगत ये भौतिक जगत हूँ द्वैत जगत अतीत बुझापी बर्तमान जान ली बा भविष्य को जान ली अतीत बुझीपर कि नित्य वर्तमान को बुझीपर ना कारण ये द्वैत जगत में आम रही द्वैत ज्ञान आम रही अद्वैय ज्ञान आम ना तेणु अद्वैय ज्ञान बुझाप जे उपयुक्त गुरु जीवा पड़ो जी अद्वैय ज्ञान को जानती वर्णना कर द्वितीय स्कंद पंचम अध्याय शिशुकोटी अच्छा जो भी काल प्रभाव न था कौन से श्लोक रही द्वितीय स्कंद पंचम ना सप्तम अध्याय से कारण प्रभाव न था कि कहींपर से कौन काल प्रभाव सब भौतिक जगत मान काल ये जो तीन काल रही अतीत वर्तमान भविष्य कि चीज जगत से सब न था काल प्रभाव न था कौटे सब गोटे अच्छा मन पड़ना यही भाव चीज जगत जो रही काल प्रभाव न था सब नित्य वर्तमान काल विभिन्न स्थान से वर्णना कर श्लोक मन पड़ ना तेनाली भाव कहते कालन दैवयुक्त जानन विद्रावित जगत काल प्रभाव रे सबकि धावित होमर जो संस्कृत ओडिया गोटे फिल्म अच्छे से वर्णना कर आत्मन निद्रा परिहारी काल कमी जा देख यटा को सब रही ओडिया फिल्म भितर गोटे वर्णना कर जे कवि जन रचना करा कौन से आत्मन निद्रा परिहारी पेड़ी चिंता आलोचना कर काल प्रभाव किभरी जाऊँगी ये भाव गोटे गीतटे अच्छे तेणु श्लोक भाषा कहुचे सनातन ये सनातन गोस्वामी तथापि इति पराजय ना भी न सोचामि पराजय हेले मध्ये मु सोचना करूना जय ना भी न प्रवश्यसी प्रवश्यामि जय हेले मध्ये मु बहुत आनंदित हुए ना तेणु ये भाव जरासंध शिशुपाल जो बुझेबार शिशुपाल सांत्वना प्राप्त होपर से फेरबे जावा पूर्व से ही समय रुक्मी आसी कह रुक्मी आसी प्रतिज्ञा करे जदि मु मोर भौणी को न फेर कृष्ण को हत्या न करें मुझे कुंडीनपुर को फेरबी ना ये भाव में शपथ करे समस्त सान गोटे अखुणी सैन्य नहींक्र जीवे भगवान सह युद्ध करेंगे ये सब लीला वर्णना करा चलो यहाँ हूँ कौ अध्याय चौवन अध्याय चौवन अध्याय पूर्व हो जाए बोधे ना ना ये हम तो आठ हम युद्ध चलो पुणी से जाकि भगवान पुणी हत्या करने बस रुक्मिणी देवी अनुरोध करार भगवान छाड़देवे कि मस्तक को मुंडन करदे मुंडन करेंगे मानने सैज करेंगे ना जो से तीर से जो खंडारे खड़दारे सब करेंगे सब मस्तक विभिन्न स्थान सब रक्त बाहर थी ये भाव छेदन करेंगे मुंडन करेंगे तेणु सी रे से भोज कटक नाम हम से स्थानी नाम हम भोज कटक यही रुक्मी भगवान सहित जो विद्वेष चलती बहुत समय धरी चलो कन्या को बहुत देवे प्रद्युम्न को बहुत देवे ପୁଣି ତାଙ୍କର ପୌତ୍ରୀକୁ ବିବାହ ଦେବେ, ଭଗବାନଙ୍କ ପୌତ୍ରକୁ ବିବାହ ଦେବେ। ଏହିଭଳି ଭାବରେ ସେଇ ବିବାହରେ ଭଗବାନ ବଳରାମ ତାଙ୍କୁ ହତ୍ୟା କରିବେ। ନିତ୍ୟାନନ୍ଦ ପ୍ରଭୁଙ୍କର ଲୀଳା ସବୁ ରହିଛି, ବଳରାମ ଲୀଳାରେ ଭଗବାନଙ୍କ ବଳରାମଙ୍କର ଯେଉଁ ଲୀଳା ସବୁ ନିତ୍ୟାନନ୍ଦ ପ୍ରଭୁଙ୍କର ଲୀଳା। ଆଜିର ତିଥିରେ ଏକଚକ୍ର ଗ୍ରାମରେ ଭଗବାନ ଆସିଥିଲେ ନିତ୍ୟାନନ୍ଦ ପ୍ରଭୁ, ଅନେକ ଲୀଳା କରିଥିଲେ। ବଳରାମ ରୂପରେ ଯେତେବେଳେ ଆସିଥିଲେ ସେହି ସମୟରେ ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଯାଇଥିଲେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା ସେହି ସମୟରେ ସେ କହିଲେ, କୃଷ୍ଣଙ୍କୁ କହିଲେ, ଭାଇ ଆମେ ଏଠି ରହିବା ନାହିଁ, ପଳେଇ ଯିବା, ତୀର୍ଥଭ୍ରମଣ କରିବା। କିନ୍ତୁ ଭଗବାନ କହିଲେ ନା, ମୁଁ ପାଣ୍ଡବମାନଙ୍କ ମୁଁ ଯଦି ପ୍ରତିଜ୍ଞା କରିଛି କୌଣସି ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ମୁଁ ପାଣ୍ଡବମାନଙ୍କୁ ଛାଡ଼ିକି ଯାଇପାରିବି ନାହିଁ। ବଳରାମ ଭଲ ପାଉଥିଲେ ଦୁର୍ଯ୍ୟୋଧନକୁ, ଦୁର୍ଯ୍ୟୋଧନ ତାଙ୍କର ଶିଷ୍ୟ ଥିଲେ, ଗଦା ଶିକ୍ଷା କରିଥିଲେ, ଏସବୁ କଥା ରହିଛି। ତାଙ୍କର ଭଉଣୀ ସୁଭଦ୍ରାଙ୍କୁ ବିବାହ ଦେବା ପାଇଁ ଚାହୁଁଥିଲେ ଦୁର୍ଯ୍ୟୋଧନଙ୍କୁ, ଅର୍ଜୁନ ହରଣ କରିକି ଆଣିଥିଲେ ସୁଭଦ୍ରାଙ୍କୁ, ଏସବୁ ଲୀଳା ସବୁ ଭାଗବତ ବର୍ଣ୍ଣନା କରାଯିବ। କିନ୍ତୁ ବଳରାମ ଗଲେ ତୀର୍ଥ ଭ୍ରମଣ କରିବା ପାଇଁ ଯାଇଥିଲେ କୁରୁକ୍ଷେତ୍ରରେ, ଯେତେବେଳେ ଯାଇ ପହଞ୍ଚିଗଲେ କୁରୁକ୍ଷେତ୍ର ନୁହଁ, ଯେଉଁ ରହିଛି ହରିଦ୍ୱାର, ହରିଦ୍ୱାର ଯେତେବେଳେ ଯାଇ ପହଞ୍ଚିଗଲେ ସେଠି ସୁତ ଗୋସ୍ୱାମୀ ଭାଗବତ କଥା କହୁଥିଲେ ଏବଂ ମୁନି ଋଷିମାନେ ସବୁ ଶୁଣୁଥିଲେ, ପୁରାଣ ଶ୍ରବଣ କରୁଥିଲେ। ତେଣୁ ଯେତେବେଳେ ଦେଖିଲେ ବଳରାମ ଆସିଛନ୍ତି, ସମସ୍ତେ ଠିଆ ହେଇକି ତାଙ୍କୁ ଦଣ୍ଡାୟମାନ ହେଇକି ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। କିନ୍ତୁ ସୁତ ଗୋସ୍ୱାମୀ ସେଇଭଳିଆ ବସିକି ରହିଲେ, ଯେଉଁ ରହିଛି ବ୍ୟାସାସନ ବସିକି ରହିଲେ। ତେଣୁ ଭଗବାନଙ୍କ କ୍ରୋଧ ଆସିଲା, ଭଗବାନ କହିଲେ ଇଏ ଯେଉଁଠି ନିଚ କୋଳରେ ଜାତ ହେଇଛନ୍ତି, ଭଗବାନଙ୍କୁ ସମ୍ମାନ କରିବା ଜାଣିନାହାନ୍ତି, ଭଗବାନ କଥା କହୁଛନ୍ତି, ଖାଲି ଟିଚିଂ ହେଉଛି, ପ୍ରାକ୍ଟିସିଂ ନାହିଁ, କିନ୍ତୁ ଖାଲି ପ୍ରଚାର ହେଉଛି, ଆଚାର ନାହିଁ କହିକିରି ତାଙ୍କୁ ହତ୍ୟା କରିଦେଲେ। ଗୋଟେ ଧୂପଘାସରେ ବହୁତ ଗୋଟେ କେଉଁ ଅସ୍ତ୍ରଶସ୍ତ୍ର ଆଣିବାକୁ ପଡ଼େ ଦରକାର, ଗୋଟେ ଧୂପଘାସରେ ଗୋଟେ ଛାଡ଼ିଦେଲେ, ସେ ସେଥିରେ ତାଙ୍କୁ ମୃତ୍ୟୁବରଣ କଲେ। ଏଇଟା ଦେଖିକିରି ଋଷିମାନେ ହାହାକାର କରି ପକାଇଲେ, ଏ ପ୍ରଭୁ ଇଏ କ'ଣ କଲେ, ପ୍ରଭୁ ଆମେ ଶୁଣୁଥିଲୁ ଭାଗବତ, କାହାଠୁ ଶୁଣିବୁ, ତାଙ୍କୁ ମାରିଦେଲେ ଆପଣ, ସେ ଭାଗବତ କଥା କହୁଥିଲେ ଏଇଭଳି ଭାବରେ କହିଲେ। ବଳରାମ କହିଲେ ଠିକ୍ ଅଛି, କ'ଣ ଚାହୁଁଛ ତୁମେ, ଯଦି ଚାହୁଁଛ ମୁଁ ତାଙ୍କୁ ପୁଣି ଜୀବନ ଦେଇଦେବି, ପୁଣି ସେ କଥା କହିବେ ନା ନା ପ୍ରଭୁ ଏଇଟା ଆପଣଙ୍କର ଅସମ୍ମାନ ହେବ, ଆପଣ ଏଭଳି ବ୍ୟବସ୍ଥା କରନ୍ତୁ ଯେମିତି ଆମେ କଥା ଶୁଣିବୁ ଏବଂ ଆପଣ ମଧ୍ୟ ତାଙ୍କୁ ଜୀବନ ଦାନ ଦେବେ, ଏଭଳି ଭାବରେ ହେବ। ତେଣୁ ତାଙ୍କର ପୁତ୍ର ଯିଏ ବର୍ତ୍ତମାନ ଆମେ ସୁତ ଗୋସ୍ୱାମୀ ଯାହାଠୁ ଶୁଣୁଛେ ଭାଗବତମ, ଏ ସୁତ ଗୋସ୍ୱାମୀ ତାଙ୍କର ପୁତ୍ର, ରୋମହର୍ଷଣ ସୁତଙ୍କର ପୁତ୍ର ହେଉଛନ୍ତି ଏଇ ସୁତ। ସୁତ ଗୋସ୍ୱାମୀଙ୍କୁ ସିଏ ଶକ୍ତି ପ୍ରଦାନ କଲେ, ତେଣୁ ସିଏ ପୁଣି ପୁରାଣ କହିବା ପାଇଁ ଆରମ୍ଭ କଲେ ସୁତ ଗୋସ୍ୱାମୀ। ତେଣୁ ସେହି ଭଗବାନ ବଳରାମ ଯେଉଁଭଳି ଭାବରେ ତୀର୍ଥ ପ୍ରବହଣ କରିକିରି ଏଇଭଳି ଭାବରେ କାର୍ଯ୍ୟ କରିଥିଲେ, ସେହି ବଳରାମ ଯେତେବେଳେ ଆସିଲେ ନିତ୍ୟାନନ୍ଦ ପ୍ରଭୁ ଉପରେ 20 ବର୍ଷ କାଳ ତୀର୍ଥ ପ୍ରବହଣ କରିବେ। ତେଣୁ ସନ୍ନ୍ୟାସୀଙ୍କ ସହିତ ବର୍ଣ୍ଣନା କରାଯିବ, ଆମେ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା ବର୍ଣ୍ଣନା କରିବା, ଆମେ ଗୋଟେ ଟ୍ରେଲର ଦେଇଦେଲେ, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବୃନ୍ଦ କି ଜୟ ଗୌରବାନନ୍ଦେ। 9:30 ଆମର କୀର୍ତ୍ତନ ଆରମ୍ଭ ହେବ, କୀର୍ତ୍ତନିଆମାନେ ସବୁ ଆସି ଏଠି ଯୋଗ ଦେବେ କୀର୍ତ୍ତନରେ, ତାପରେ 10:30 ନିତ୍ୟାନନ୍ଦ ପ୍ରଭୁଙ୍କ କଥା ଆରମ୍ଭ ହେବ, ତାପରେ 11:30 ଅଭିଷେକ, ତାପରେ ଭୋଗ, ତାପରେ ପ୍ରସାଦ ଅନୁକଳ୍ପ। ଏଇଭଳି ଭାବେ ରାଜ୍ୟର କାର୍ଯ୍ୟକ୍ରମ ଦିନବେଳା ରହିଛି, ରାତିବେଳାରେ ପୁଣି ରହିଛି କଥା, ଭାଗବତ କଥା ଇତ୍ୟାଦି ସବୁ ରହିଛି।